ନମସ୍କାର ଶ୍ରୋତାଗଣ, ଓଡ଼ିଶା ମୋବାଇଲ ବାଣୀର ସକାଳ ଖବରରେ ଆପଣଙ୍କୁ ସ୍ୱାଗତ। ମାଓ ଦମନ ପାଇଁ ନୂଆ କୌଶଳ, ଏଥର ହେଲିକପ୍ଟରରୁ ବର୍ଷିବ ଗୁଳି। ନକ୍ସଲ ଦମନ ପାଇଁ ବଦଳିଛି ରଣନୀତି, ଏଥର ହେଲିକପ୍ଟରରୁ ନକ୍ସଲଙ୍କ ଉପରେ ବର୍ଷିବ ଗୁଳିଗୋଳା। ଏଥିପାଇଁ ପ୍ରାକ୍ ପ୍ରସ୍ତୁତି ବି ଶେଷ ହୋଇଯାଇଥିବାର ସୂଚନା ମିଳିଛି। ପରୀକ୍ଷାମୂଳକ ଭାବେ ପଡ଼ୋଶୀ ଛତିଶଗଡ଼ରେ ଏଭଳି ଅପରେସନ ଖୁବ୍ ଶୀଘ୍ର ଭାରତୀୟ ବାୟୁସେନା ଆରମ୍ଭ କରିବାକୁ ଯାଉଛି। ପୂର୍ବ ଭାରତୀୟ ବାୟୁସେନା ପକ୍ଷରୁ ନକ୍ସଲ ବିରୋଧୀ ଅପରେସନ ପାଇଁ MI-17 ହେଲିକପ୍ଟର ଯୋଗାଇ ଦିଆଯାଇଥିଲା। ଏହି ହେଲିକପ୍ଟର ଅର୍ଦ୍ଧସାମରିକ ବାହିନୀର ଚେସ୍ କ୍ୟାମ୍ପରୁ ଆବଶ୍ୟକ ସାମଗ୍ରୀ ନେବା ଆଣିବା କରୁଥିଲା। 28 ପର୍ଯ୍ୟନ୍ତ ପାଗ ରହିବ ଶୁଖିଲା। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗତ 19 ତାରିଖରେ ସାରା ଦେଶରୁ ବିଦାୟ ନେଇଯାଇଛି। ଏହା ପରେ ଉତ୍ତର ପୂର୍ବ ମୌସୁମୀ ସକ୍ରିୟ ହେବା କଥା, କିନ୍ତୁ ଏବେ ଏହା ନିଖୋଜ। ଏହା କେବଳ ସକ୍ରିୟ ହେବ ସେ ନେଇ ହଠାତ୍ କିଛି କହିପାରୁନାହାନ୍ତି ପାଣିପାଗ ବିଶେଷଜ୍ଞ। ଏହି ବାୟୁ ସାଧାରଣତଃ ଅକ୍ଟୋବର 20ରୁ ଭାରତରେ ପ୍ରବେଶ କରିଥାଏ, ବେଳେ ବେଳେ ଏହା ଗୋଟିଏ ସପ୍ତାହ ଏପଟ ସେପଟ ବି ହୋଇଥାଏ। ତେବେ ଚଳିତ ବର୍ଷ ଏହା ସକ୍ରିୟ ହେବା ନେଇ ଏପର୍ଯ୍ୟନ୍ତ କୌଣସି ଅନୁକୂଳ ଅବସ୍ଥା ସୃଷ୍ଟି ହୋଇନାହିଁ। ଜାତି ଧର୍ମ ନାଁରେ ବିଦ୍ୱେଷ ନ ବଢ଼ାଇବାକୁ ରାଜନାଥଙ୍କ ଆହ୍ୱାନ। ଏବେ ଜାତି ଓ ଧର୍ମକୁ ଆଧାର କରି ସମାଜରେ ବିଦ୍ୱେଷ ବଢ଼ାଇବା ପାଇଁ ରାଜନୀତି ହେଉଛି। ଏଥିରୁ ଦୂରେଇ ରହିବା ଏବଂ ବିଭାଜନ ସୃଷ୍ଟିକାରୀ ମନ୍ତବ୍ୟ ନ ଦେବା ପାଇଁ ଗୃହମନ୍ତ୍ରୀ ରାଜନାଥ ସିଂ ଆହ୍ୱାନ ଦେଇଛନ୍ତି। ନିକଟରେ ଘଟିଥିବା ଦାଦ୍ରି ହତ୍ୟାକାଣ୍ଡ, ଫରିଦାବାଦରେ ଦଳିତଙ୍କୁ ହତ୍ୟା ଘଟଣା ଏବଂ ପଞ୍ଜାବ ହିଂସା ପରିପ୍ରେକ୍ଷୀରେ ଗୃହମନ୍ତ୍ରୀ କହିଛନ୍ତି ଯେ ଦେଶରେ ଭାଇଚାରା ଓ ସଦ୍ଭାବନା ସବୁ ସ୍ତରରେ ବଜାୟ ରଖିବାକୁ କେନ୍ଦ୍ର ସରକାର ଅହରହ ପ୍ରୟାସ କରୁଛନ୍ତି ଏବଂ ସରକାର ଏଥିରେ ସଫଳ ହୋଇଛନ୍ତି। ପଞ୍ଜାବ ହିଂସା ପଛରେ ବିଦେଶୀ ହାତ, ପଞ୍ଜାବ ହିଂସା ପଛରେ ବିଦେଶୀ ହାତ ରହିଥିବାର ପୁଲିସ ସନ୍ଦେହ କରିଛି। ଫରିଦକୋଟ ଜିଲ୍ଲାରେ ଏକ ଗୁରୁବାରରୁ ପବିତ୍ର ଶିଖ ଧର୍ମଗ୍ରନ୍ଥ ଚୋରି କରିଥିବା ଅଭିଯୋଗରେ ପୁଲିସ 2 ଜଣ ଧର୍ମାନ୍ତରିତ ଶିଖ ଯୁବକଙ୍କୁ ଗିରଫ କରିଛି। ସେମାନଙ୍କ ମୋବାଇଲ ଫୋନ କଥାବାର୍ତ୍ତାରୁ ବିଶ୍ଳେଷଣ କରି ଏହି ଘଟଣା ପଛରେ ବିଦେଶୀ ହାତ ରହିଥିବାର ସୂଚନା ମିଳିଛି। ଏହି 2 ଗିରଫ ଶିଖ 2 ଭାଇ ସେମାନଙ୍କର ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଥିବାର ଜଣାପଡ଼ିଛି। ଅତିରିକ୍ତ ପୁଲିସ DG ଇକବାଲ ପ୍ରୀତ ସାହାଡା କହିଛନ୍ତି ଯେ 2 ଜଣ ଶିଖ ଭାଇ ରୂପିନ୍ଦର ସିଂ ଓ ଯଶବର୍ଦ୍ଧର ସିଂ ଫରିଦକୋଟର ପ୍ରଞ୍ଜ ଗ୍ରେନ ଗ୍ରାମର ବାସିନ୍ଦା। ପଞ୍ଜାବରେ ଅଶାନ୍ତି ସୃଷ୍ଟି ପାଇଁ ଦୁବାଇ ଓ ଅଷ୍ଟ୍ରେଲିଆରୁ ଅର୍ଥ ବିନିମୟରେ ସେମାନେ June 1 ତାରିଖରୁ ବୁର୍ ଜବାର ସିଂଲୱାଲ ଗ୍ରାମ ଗୁରୁଦ୍ୱାରୁ ଗୁରୁ ଗ୍ରନ୍ଥ ସାହିବର ଏକ ନକଲ ଚୋରି କରିଥିଲେ ଏବଂ ଏହାର 112 ପୃଷ୍ଠାକୁ October 12 ତାରିଖରେ ଫରିଦକୋଟର ବେହବାଲ ଜଲାଲ ଗ୍ରାମ ରାସ୍ତା କଡ଼ରେ ଫୋପାଡ଼ି ଦେଇଥିଲେ। ଭାରତରୁ ବିଦ୍ୟୁତ୍ କିଣିବନି ପାକିସ୍ତାନ, ଭାରତଠାରୁ ଆଉ ବିଦ୍ୟୁତ୍ କିଣିବନି ପାକିସ୍ତାନ। ଦୁଇ ଦେଶ ମଧ୍ୟରେ ରାଜନୈତିକ ସୀମା ବିବାଦକୁ ଦୃଷ୍ଟିରେ ରଖି ପାକିସ୍ତାନ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ପାକିସ୍ତାନର ସମ୍ବାଦପତ୍ର ଡନ୍ରେ ପ୍ରକାଶ ପାଇଥିବା ଏକ ଖବରରେ ପାକିସ୍ତାନ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ବରିଷ୍ଠ ଅଧିକାରୀ ମନ୍ତବ୍ୟ ପ୍ରକାଶ କରିଛନ୍ତି। ଶ୍ରୋତାଗଣ, ଯଦି ଆପଣ ଓଡ଼ିଶା ମୋବାଇଲ ବାଣୀରେ ସକାଳ ଖବର ଶୁଣିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି ତେବେ 3 ଅଙ୍କ ଟିପି ନିଜର ମତ ନିଶ୍ଚିନ୍ତ ଦିଅନ୍ତୁ। ଧନ୍ୟବାଦ।